आकाशवाणी। संवाद पढ़ुछंदी मलय रंजन मिश्र। मुख्य संवाद, समाजर दिव्यांग वर्गों प्रति संवेदनशीलता ही देशर सुनाम निर्धारण करिथाय कहिले राष्ट्रपति। देशर सुरक्षा क्षेत्र को अधिक सशक्त करने सरकार विभिन्न पदक्षेप उपर आलोकपात कले स्वराष्ट्रमंत्री। सामुद्रिक सुरक्षा संपर्कित भारत यूरोपीय संघ आलोचना बैठक नुआदिल्ली अनुष्ठित। पणबंदी मुक्त करने लक्ष्य नहीं गाजारे आक्रमण को अधिक तीव्र करने इस्राएल सेना को निर्देश। एवं आज आरंभ हो आईपीएल अष्टादश संस्करण, उद्घाटनी मैच में कोलकाता नाइट राइडर्स और रॉयल चैलेंजर्स बेंगलुरु मध्य मुकाबला। समाज दिव्यांग वर्गों प्रति संवेदनशीलता ही देशर सुनाम निर्धारण करिथाय बोली राष्ट्रपति द्रौपदी मुर्मू कहिछन्दि। नुआदिल्लीस्थित राष्ट्रपति भवन में गत संध्यारे पर्पल फेस्ट कार्यक्रम को संबोधन करी राष्ट्रपति कहिछन्दि, दया संवेदनशीलता एवं सौहार्द हेउछि भारतीय संस्कृति और सभ्यतार मूल्यबोध। दिव्यांग व्यक्ति को बुझिबा आपणैबा एवं विभिन्न पदक्षेप अंतर्भुक्त करिबा एही कार्यक्रम मुख्य उद्देश्य बोली राष्ट्रपति कहिछन्दि।
दिव्यांग लोगों के लिए अपने कौशल और प्रतिभा का प्रदर्शन करने का एक अवसर है। मैं दिव्यांग भाई बहनों से जो भी मिलती हूँ उनके हौसलों और सकारात्मक दृष्टिकोण को देखकर मुझे ऊर्जा प्रेरणा करती है। दिव्यांग कलाकारों द्वारा बनाई गई कलाकृतियों का प्रदर्शन भी किया गया है।
संविधान रे सामाजिक न्याय समानता एवं व्यक्तिगत मर्यादा संपर्क में मध्य उल्लेख रही। विकसित भारत अभियान रे दिव्यांगजन भागीदारीता को सुनिश्चित करने पर सरकार प्रयास उपर राष्ट्रपति अवसर में आलोकपात करते। सूचनाजोग्य सामाजिक न्याय और सशक्तिकरण मंत्रालय अधीनस्थ भिन्नक्षम सशक्तिकरण विभाग पक्ष गतकाली राष्ट्रपति भवन अमृत उद्यान दिव्यांगजन प्रतिभा सफलता और आकांक्षा आधारित दिनिकिया पर्पल फेस्ट कार्यक्रम अनुष्ठित होता। दिव्यांगजनों द्वारा प्रस्तुत सांस्कृतिक कार्यक्रम को राष्ट्रपति देखिथिले। उद्घाटनी समारोह में विभागीय मंत्री डॉ वीरेन्द्र कुमार अध्यक्षता करिथिले। ए संपर्क में गणमाध्यम को सूचना दे डॉ कुमार कहिछन्ति, 2016 मसीहारु दिव्यांग व्यक्ति अधिकार आईन कार्यकारी हेबा परठारु एहा माध्यमरे एही वर्गर व्यक्तिविशेष को सशक्त करा सहित सेमानक मध्यरे आत्मनिर्भरता एवं दृढ़ मनोबल वृद्धि करा जाय पारिछि। चलित वर्ष एही पर्पल फेस्ट रे 65,000 दिव्यांगजन सेमानक नाम पंजीकृत करिथिबा बेले सेमानक मध्यरु प्राय 25,000 एथिरे अंश ग्रहण करिछन्ति। स्वराष्ट्रमंत्री अमित शाह कहिछन्ति, केन्द्र सरकार सन्त्रासवाद प्रति शून्य सहनशीलता नीति अवलम्बन करुछन्ति। राज्यसभा गतकाली स्वराष्ट्र मंत्रालयर कार्यशैली उपरे चालिथिबा आलोचनार उत्तर दे से एहा कहिछन्ति। से कहिछन्ति एनडीए सरकारक अमलरे गत 10 वर्ष मध्यरे देशर सुरक्षा क्षेत्रक अधिक सशक्त करिबा पई विभिन्न पदक्षेप ग्रहण करा जायछि। जम्मू काश्मीरे सन्त्रासवाद जनित मृत्यु संख्या प्राय 70% ह्रास पाइछि। एथिसहित सेठारे सन्त्रासवाद कार्यकलाप मध्य उल्लेखनीय भाबे ह्रास पाइछि बोली स्वराष्ट्रमंत्री कहिछन्ति। गत 10 वर्ष मध्यरे केन्द्र सरकार देशर सुरक्षा व्यवस्था को उभय राजनैतिक व्यवस्था एवं वैषयिक ज्ञानकौशल मध्यरे सशक्त करिछन्ति। देशर विकास एवं प्रगति पथरे देखादेइथिबा विभिन्न बाधा संपर्क में आलोकपात करि श्री शाह कहिछन्ति, जम्मू काश्मीर सन्त्रासवाद कार्यकलाप एवं उत्तर पूर्वांचल वामपंथी उग्रवाद और विद्रोह तन्मध्यरे अन्यतम। तेबे सरकार एही सब आह्वानकु दृढ़ हस्तरे दमन करिबा लागि कठोर पदक्षेप ग्रहण करिछन्ति बोली से कहिछन्ति।
नक्सल प्रभावित क्षेत्र में 18,000 स्क्वायर किलोमीटर से ज्यादा था, अब 4200 स्क्वायर किलोमीटर बचा है। नक्सल प्रभावित जिलों में 1,007 बैंक की शाखाएं, ये सिर्फ 5 साल में खोलने का काम हुआ है। 937 एटीएम बनाए और 5,731 डाकघर बैंकिंग सेवा के साथ खोलने का काम भारतीय जनता पार्टी। मैं बड़े आनंद और विश्वास के साथ कहना चाहता हूं, ये सरकार के रहते ही ये देश नक्सल समस्या से मुक्त हो जाएगा।
बेआईन निशाद्रव्य कारबार संपर्क में उल्लेख कर मंत्री श्री शाह कहिछन्ति, गत 5 वर्ष मध्यरे 23,000 किलोग्राम सिंथेटिक ड्रग्स जबत कराजाई नष्ट कराजाई। आधुनिक प्रजुक्ति विद्या उपयोग माध्यमरे सरकार निशाद्रव्य कारबार को रोकिबा पई पदक्षेप ग्रहण करिछन्ति बोली श्री शाह सूचना देइछन्ति। आपण माने संवाद शुणुछन्ति आकाशवाणीरु। ଚତୁର୍ଥ ଭାରତ ୟୁରୋପୀୟ ସଂଘ ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ଆଲୋଚନା ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ସଂକ୍ରାନ୍ତ ଯୁଗ୍ମ ସଚିବ ମୁଆନ୍ ପୁଇ ସାୱାୱି ଏବଂ ୟୁରୋପୀୟ ସଂଘର ବୈଦେଶିକ ସେବା ଓ ସୁରକ୍ଷା ଏବଂ ପ୍ରତିରକ୍ଷା ନୀତି ନିର୍ଦ୍ଦେଶକ ମାସିଏଜ୍ ଷ୍ଟ୍ରାଟେଜିକ୍ ଏହି ଆଲୋଚନାରେ ଉଭୟ ପକ୍ଷର ନେତୃତ୍ୱ ନେଇଥିଲେ। ସୁରକ୍ଷିତ ସାମୁଦ୍ରିକ ପରିବେଶ ବଜାୟ ରଖିବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ବୈଠକରେ ଆଲୋଚନା ହୋଇଛି। ଏହି କ୍ଷେତ୍ରରେ ଭାଗିଦାରିତା ଏବଂ ବ୍ୟାପକ ସାମୁଦ୍ରିକ ନିରାପତ୍ତା ପାଇଁ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ବ୍ୟବସ୍ଥାକୁ ସୁଦୃଢ଼ କରିବାର ବିଭିନ୍ନ ମାର୍ଗ ଉପରେ ଉଭୟ ପକ୍ଷ ସମୀକ୍ଷା କରିଥିଲେ। ବେଆଇନ ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରତିହତ କରିବା, ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଭିଭିଭୂମିର ସୁରକ୍ଷା, ଆଞ୍ଚଳିକ ଦକ୍ଷତା ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଉଭୟ ପକ୍ଷ ମତ ବିନିମୟ କରିଥିବା ଜଣାପଡ଼ିଛି। ଦକ୍ଷିଣ ଗାଜାର ରାଫା ଏବଂ ଉତ୍ତରାଞ୍ଚଳ ସହର ବେଇତ୍ ଲେହିଆ ସମେତ ଏକାଧିକ ଅଞ୍ଚଳରେ ସ୍ଥଳ ଅଭିଯାନ ବୃଦ୍ଧିକୁ ଇସ୍ରାଏଲ୍ ସେନା ନିଶ୍ଚିତ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ କହିଛନ୍ତି, ଅବଶିଷ୍ଟ ପଣବନ୍ଦୀକୁ ହମାସ ମୁକ୍ତ ନ କଲେ ଗାଜାରେ ଆକ୍ରମଣକୁ ଅଧିକ ତୀବ୍ର କରିବା ନେଇ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥଳ ଆକ୍ରମଣରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅସ୍ତ୍ରବିରତି ଅବଧି ଶେଷ ହେବା ପରେ ଇସ୍ରାଏଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ 590ରୁ ଅଧିକ ପାଲେଷ୍ଟାଇନ୍ ଅଧିବାସୀ ନିହତ ହୋଇଥିବା ଜଣାପଡ଼ିଛି। ଆକ୍ରମଣର ତୀବ୍ରତାକୁ ଲକ୍ଷ୍ୟ କଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପାଲେଷ୍ଟାଇନ୍ ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇତିମଧ୍ୟରେ 49,617 ଜଣ ପାଲେଷ୍ଟାଇନ୍ଙ୍କର ମୃତ୍ୟୁ ହୋଇଥିବା ବେଳେ 112,950 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଜେରୁଜେଲମ୍ସ୍ଥିତ ବାସଭବନ ସମ୍ମୁଖରେ ଶତାଧିକ ବିକ୍ଷୋଭକାରୀ ଏକତ୍ରିତ ହୋଇ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରେ ଥିବା ପଣବନ୍ଦୀକୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଭାରତ ଓ ମଙ୍ଗୋଲିଆ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। କୂଟନୈତିକ ସମ୍ପର୍କର 70ତମ ବାର୍ଷିକୀ ପାଳନ ଅବସରରେ ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜୟଦୀପ ମଜୁମଦାର ଏବଂ ମଙ୍ଗୋଲିଆ ବୈଦେଶିକ ସଚିବ ମକ୍ତୁ ସିଂଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଏହି ପରାମର୍ଶଦାତା ବୈଠକରେ ମତ ବିନିମୟ କରିଥିଲେ। ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଉଚ୍ଚସ୍ତରୀୟ ସମ୍ପର୍କ ବଜାୟ ରଖିବା ଉପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ବିକାଶମୂଳକ ଭାଗିଦାରୀ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି ଯୋଗାଯୋଗ, ସଂସ୍କୃତି, ଦକ୍ଷତା ବିକାଶ, ଖଣି, ପ୍ରତିରକ୍ଷା ଏବଂ ନିରାପତ୍ତା ସମେତ ବିଭିନ୍ନ କ୍ଷେତ୍ରର ସହଯୋଗ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। କୂଟନୈତିକ ସମ୍ପର୍କର 70ତମ ବାର୍ଷିକୀ ପାଳନ ଅବସରରେ ଦୁଇ ଦେଶ ଏକାଧିକ ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସହମତ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆହ୍ଲାବାଦ ହାଇକୋର୍ଟକୁ ବଦଳି ହୋଇଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଅଷ୍ଟାଦଶ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଆକର୍ଷଣୀୟ ଉଦ୍ଘାଟନୀ ସମାରୋହ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ର ଜଗତର ଅଭିନେତା, ଅଭିନେତ୍ରୀ ଏବଂ କଣ୍ଠଶିଳ୍ପୀମାନେ ଅଂଶଗ୍ରହଣ କରୁଛନ୍ତି। କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 10ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଫାଇନାଲ୍ ମ୍ୟାଚ୍କୁ ମିଶାଇ ମୋଟ 74 ମ୍ୟାଚ୍ ଏହି ସଂସ୍କରଣରେ ଖେଳାଯିବ। ଏହାର ଫାଇନାଲ୍ ମ୍ୟାଚ୍ ମେ 25 ରବିବାର ଦିନ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ହେବ। 10ଟି ଯାକ ଦଳକୁ 2 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଏ ରେ ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ରହିଛନ୍ତି। ଗ୍ରୁପ୍ ବି ରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସ୍ଥାନିତ ହୋଇଛନ୍ତି। ଖେଲୋ ଇଣ୍ଡିଆ ପାରାଗେମ୍ସର ପ୍ରତିଯୋଗିତାର ଗତକାଲି ଦ୍ୱିତୀୟ ଦିନରେ ବ୍ୟାଡ୍ମିଣ୍ଟନ ଏବଂ ଅନ୍ୟାନ୍ୟ ଆଥ୍ଲେଟିକ୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଦୌଡ଼କୁଦ ପ୍ରତିଯୋଗିତାରେ ପାରା କ୍ରୀଡ଼ାବିତ୍ମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ। ଗତକାଲି ସୁଦ୍ଧା ତାମିଲନାଡୁ 9, ହରିୟାଣା 7, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ 5 ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମାଜର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି ସମ୍ବେଦନଶୀଳତା ହିଁ ଦେଶର ସୁନାମ ନିର୍ଦ୍ଧାରଣ କରିଥାଏ, କହିଲେ ରାଷ୍ଟ୍ରପତି। ଦେଶର ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ଭାରତ ୟୁରୋପୀୟ ସଂଘ ଆଲୋଚନା ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ। ପଣବନ୍ଦୀଙ୍କୁ ମୁକ୍ତ କରିବା ଲକ୍ଷ୍ୟ ନେଇ ଗାଜାରେ ଆକ୍ରମଣକୁ ଅଧିକ ତୀବ୍ର କରିବା ପାଇଁ ଇସ୍ରାଏଲ୍ ସେନାକୁ ନିର୍ଦ୍ଦେଶ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ। ଉଦ୍ଘାଟନୀ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।